ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते
वासुदेवाय। श्रीमद् भगवद् गीता द्वितीय अध्याय श्लोक 16। श्लोक 16। नासतो विद्यते भावो। नासतो विद्यते भावो।
नासते विद्यते भावो।
नाभावो विद्यते सतः।
नाभावो विद्यते सतः।
नाभावो विद्यते सतः।
नाभावो विद्यते सतः।
उभयोरपि दुष्टन्तस्त।
उभयोरपि दुष्टन्तस्त।
उभयोरपि दुष्टन्तस्त।
उभयोरपि दुष्टन्तस्त।
अनयो तत्त्वदर्शिभिः। अनयो तत्त्वदर्शिभिः। नासतो विद्यते भावो।
नासतो विद्यते भावो।
नाभावो विद्यते सतः।
नाभावो विद्यते सतः।
उभयोरपि दुष्टन्तस्त्व।
उभयोरपि दुष्टन्तस्त्व।
अनयो तत्त्वदर्शिभिः।
अनयो तत्त्वदर्शिभिः। नासते विद्यते भावो।
नासतो विद्यते भावो।
नाभावो विद्यते सतः।
नाभावो विद्यते सतः।
दुर्भयोरपि
दुष्टन्तस्त्व।
सत्त्वदर्शिभिः।
अनयो तत्त्वदर्शिभिः। शब्दानुवाद। असतः। असत्र। विद्यते। अचि। भाव। चिरस्थायित्व। न। नाही। अभाव। परिवर्तनशील गुण। विद्यते। अचि। सतः। सत्र। सत्र। उभयोः। उभयर। अपि। दुष्टः भावे। दुष्टः। दृष्ट। देखा जाएगा। अंतः। सिद्धांत। तु। किंतु। अनयोः। द्विंतर। तत्त्वदर्शिभिः। तत्त्वदर्शिनां द्वारा। शुक्र अनुवाद। श्री श्रीमान देशी भक्ति कल्याण स्वयं कृपाद महाराज इंग्राजी एवं श्री श्रीमान गौरवंद स्वयं महाराज ओडिया जोने तत्त्वदर्शी से मैंने यही सिद्धांत देखते असत्र शाश्वतता नहीं एवं सत्र अभाव नहीं अर्थात सत् ही शाश्वत भाव विद्यमान। तत्त्वदर्शी पंडितगण उभय सत् और असत्र प्रकृति को अनुध्यान कर सिद्धांत देखते भारत कहते परिवर्तनशील शरीर शाश्वतता नहीं विभिन्न प्रकार कोषर क्रिया और प्रतिक्रिया जो ये शरीर में प्रतिक्षण परिवर्तन होगा आधुनिक चिकित्सा वैज्ञानिक गण स्वीकार करते शरीर बुद्धिप्राप्त हो एवं शरीर में वार्धक्य देखा जाए किंतु निरंतर आत्मा ही एक प्रकार बा अपरिवर्तित रहुचि शरीर और मनर जावतीय परिवर्तन सत्वे आत्मा बराबर अपरिवर्तित रहुचि चित और अचित बा जड़ वस्तु चित और अचित जड़ वस्तु मध्य यह ही पार्थक्य स्वभावतः शरीर सर्वदा परिवर्तनशील एवं आत्मा शाश्वत अपरिवर्तनशील सब प्रकार तत्वदर्शी पंडित अर्थात साकारवादी और निराकारवादी उभय यह सिद्धांत में उपनीत होती विष्णुपुराण में कहा जाए कि विष्णु और धाम तुम स्वयं ज्योतिष्मान अटंती से ज्योतिर्मय सत्ता रही ज्योतिषी विष्णु भवनानी विष्णु सत् और असत् अर्थात विद्यमानता और अविद्यमानता शब्द केवल चित और अचित जड़वस्तु को बुझाए यह हूँ समस्त तत्वदर्शी पंडित मान कथा जो जीव मैंने अविद्या रूपक अंधकार दराँडी होती भगवान जो उपदेश दे उपदेश यह हूँ प्रारंभ मात्र अविद्या किपर दूर हे पूजक एवं पूज्यर जो शाश्वत संबंध अच्छी से संबंध पुनः संस्थापन द्वारा एवं परम पुरुष भगवान एवं तक अंशविश जीव मान मध्य जो पार्थक्य अच्छी ताकू भल रकम बुझा द्वारा अविद्यार विनाश हुए व्यक्ति निजकु भल रकम अनुध्यान करी परमेश्वर प्रकृति को बुझिपे समग्र शरीर और तार अंग प्रत्यंग अंश मध्य जो संबंध अच्छी बुझे व्यक्ति जीव और भगवान मध्य जो संबंध अच्छी बुझिपार वेदांत सूत्र तथा श्रीमद् भागवत में वर्णना कर भगवान समस्त सृष्टि मूल ये सृष्टि उच्चतर और नीचतर क्रम अनुभूत हुए जीवगण उच्चतर प्रकृति अंतर्गत यह सप्तम अध्याय परिस्फुट हो ଯଦିଓ ଶକ୍ତି ଓ ଶକ୍ତିମାନ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ତଥାପି ଶକ୍ତିମାନ ହେଉଛନ୍ତି ପରମେଶ୍ୱର ଏବଂ ଶକ୍ତି ବା ପ୍ରକୃତି ତାଙ୍କର ଅଧୀନ ଅଧସ୍ତନ ହିସାବରେ ଗୃହୀତ। ତେଣୁ ଜୀବଗଣ ସର୍ବଦା ପରମେଶ୍ୱରଙ୍କର ଅଧସ୍ତନ ଅଟନ୍ତି। ପ୍ରଭୁ ଓ ବୃତ୍ତି ମଧ୍ୟରେ ଯେପରି ସମ୍ବନ୍ଧ, କିମ୍ବା ଗୁରୁ ଓ ଶିଷ୍ୟ ମଧ୍ୟରେ ଯେପରି ସମ୍ବନ୍ଧ, ଜୀବ ଓ ଭଗବାନ ମଧ୍ୟରେ ସେହିପରି ସମ୍ବନ୍ଧ, ଏହା ଅତି ସୁସ୍ପଷ୍ଟ ଜ୍ଞାନ। ତଥାପି ଏହା ଆମେମାନେ ବୁଝିପାରୁନାହୁଁ, କାରଣ ଆମେମାନେ ଅବିଦ୍ୟାର ବଶବର୍ତ୍ତୀ ହୋଇଅଛୁ। ସେ ଅବିଦ୍ୟା ଦୂର କରିବା ନିମିତ୍ତ ଭଗବାନ ଭଗବତ ଗୀତା ବାଣୀ ଶିକ୍ଷା ଦେଇଛନ୍ତି। ଏଥିରୁ ସମସ୍ତ ଜୀବ ସର୍ବଦା ଚିରକାଳ ଆଲୋକ ଲାଭ କରିବେ, ଏହି ଉଦ୍ଦେଶ୍ୟରେ ଭଗବାନ ଏ ଭଗବତ ଗୀତା ଶିକ୍ଷା ଦେଇଛନ୍ତି। ନମୋ ବିଷ୍ଣୁପାଦାୟ କୃଷ୍ଣ କୃଷ୍ଣାୟ ଗୋପାଳ ଶ୍ରୀମଦେ ଭକ୍ତି ସ୍ୱରୂପ ଦାନ୍ଦ ସ୍ୱାମୀ ତିନାନ୍ନେ ନମ ସର୍ବତ ମଣି ମଣିପୁର ଧ୍ରୁବାୟ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିରତାୟ ହରେ କୃଷ୍ଣ। ତେଣୁ ଆଜି ଆମେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 16 ଆଲୋଚନା କରିବା। ସାଂଖ୍ୟଯୋଗ ସାଂଖ୍ୟଯୋଗରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବର୍ତ୍ତମାନ ଭଗବାନ ପ୍ରଦାନ କରୁଛନ୍ତି। ଆତ୍ମା ଏବଂ ଅନାତ୍ମା, ଆତ୍ମା ଏବଂ ଚିତ୍ ଏବଂ ଅଚିତ୍ ବା ଜଡ଼ ବସ୍ତୁଗୁଡ଼ିକ ତଫାତ୍, ଇଏ ହେଉଛି ସାଂଖ୍ୟ। ପ୍ରଥମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେବେ, ତାପରେ ଜଡ଼ ବସ୍ତୁ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବେ, ପରେ ଆସିବେ। ତେଣୁ ଏତକ ଇଏ ହେଉଛି ସାଂଖ୍ୟଯୋଗ ବର୍ଣ୍ଣନା କଲା ପରେ ତାପରେ କହିବେ ଯେ ଏସା ତ ଏଇଟା ସାଂଖ୍ୟ ବୁଦ୍ଧିଯୋଗ କେଉଁ। ସାଂଖ୍ୟଯୋଗ କହିଲା ପରେ ଭଗବାନ ପୁଣି ଭକ୍ତିଯୋଗ ବା ବୁଦ୍ଧିଯୋଗ ବିଷୟରେ କହିବେ। ତେଣୁ ବର୍ତ୍ତମାନ ଆତ୍ମା ବିଷୟରେ କଥା ଚାଲିଛି। ତେଣୁ ଆତ୍ମା ବିଷୟରେ ଯଦିଓ ଆମେ ଏଇଠୁ ଶୁଣିଦେଉଛେ ଭଗବାନଙ୍କ କଥା କହିଦେଉଛନ୍ତି, କିନ୍ତୁ ଏ ଜ୍ଞାନ ଏତେ ସହଜ ଜ୍ଞାନ ନୁହେଁ। ଯେଉଁ ରହିଛି ଯେଉଁମାନେ ଠିକ୍ ଧାରାରେ ଆସୁନାହାନ୍ତି, ସେମାନଙ୍କୁ ଜୀବନ ଚାଲିଯାଉଛି, ସେମାନେ ବୁଝିପାରୁନାହାନ୍ତି। ଯେଉଁ ନୀତିନୀତି ମାର୍ଗ ରହିଛି, ଯେଉଁ ଜ୍ଞାନୀମାନେ ଯେଉଁ ନୀତିନୀତି ମାର୍ଗରେ ଅଗ୍ରସର ହୁଅନ୍ତି, ନୀତିମାନେ ନ ହୋଇଛି
ଆଉ ଅଛି
ଇଏ ନୁହଁ, ସିଏ ନୁହଁ, ଇଏ ନୁହଁ, ସିଏ ନୁହଁ, ସିଏ ନୁହଁ, ହେଇକିରି ତାଙ୍କ ଜୀବନ ଚାଲିଯାଏ। ସେମାନେ ଜାଣିପାରନ୍ତି ନାହିଁ କେଉଁଟା କେଉଁଟା ବ୍ରହ୍ମବସ୍ତୁ କେଉଁଟା। ତେଣୁ ଏଇ ଜ୍ଞାନଟାକୁ ପ୍ରାପ୍ତ ହେବା ପାଇଁ ବହୁତ ସମସ୍ତେ ପ୍ରାପ୍ତ ହୋଇପାରନ୍ତି ନାହିଁ। ଭଗବାନ କହିଲେ ନା ମନୁଷ୍ୟମାନଙ୍କ ସିଦ୍ଧାଏ, ଏ ଜ୍ଞାନ ପାଇଁ ମଧ୍ୟ କେତେ ଲୋକ ଚିନ୍ତା କରୁନାହାନ୍ତି, କାରଣ ସେମାନେ ଏଇ ଯେଉଁ ନା ଭାବ ବିଦ୍ୟୁତ ନା ସତ ବିଦ୍ୟୁତ ଭାବ ଅସତ୍ ଅସତ୍ରେ ସେମାନେ ଚାଲିଛି, ତାଙ୍କର ଜୀବନ ଚାଲିଯାଉଛି ଅସତ୍ରେ, ଅସତ୍ ବିଷୟରେ ଚିନ୍ତା କରିକରି ଅସତ ବିଷୟ ଘୃଂ ଭାବଗମ୍ୟ ପ୍ରପନା ଅସତ ବିଷୟ ଅସତ ବିଷୟ ବିଷୟରେ ସେମାନେ ଚାଲିଛି। ଅମୃତ ମରବର୍ଜ୍ୟା ଅସତ ସିନ୍ଧୁ ମଧ୍ୟମ। ତେଣୁ ଏଇ ଅସତ୍ ବିଷୟରେ ସମସ୍ତଙ୍କର ଆଗ୍ରହ ରହିଛି। ଯେ କୁହାହେଉଛି ନା ସତୁ ବିଦ୍ୟତେ ଭାବ, ଅସତ୍ର କେବେ ହେଲେ ସବୁବେଳେ ପାଇଁ ରହିବ ନାହିଁ ବିଦ୍ୟତେ ଭାବ। ଅସତ୍ ବସ୍ତୁ ଅତୀତରେ ନଥିଲା, ଯଦି ବର୍ତ୍ତମାନ ଅଛି ଭବିଷ୍ୟତରେ ମଧ୍ୟ ରହିବ ନାହିଁ, ଇଏ ହେଉଛି ଅସତ୍, ସବୁବେଳେ ପାଇଁ ରହିବ ନାହିଁ। ଏଇ କଥାଟା ଆମେ ଦେଖିକରି ମଧ୍ୟ ଦେଖିପାରୁନାହିଁ। ଶରୀର ସୃଷ୍ଟି ହେଉଛି, ଏତିକାଳ ରହୁଛି, ବୃଦ୍ଧିପ୍ରାପ୍ତ ହେଉଛି, କିଛି ବଂଶ ବିସ୍ତାର କରୁଛି, କ୍ଷୟ ହେଉଛି ଏବଂ ଅନ୍ତିମରେ ଧ୍ୱଂସ ହେଉଛି, ଇଏ ହେଉଛି ଅସତ୍। ଏ ସତ୍ ସବୁବେଳେ ପାଇଁ ରହିବ ନାହିଁ। ତେଣୁ ଏଇ ଅସତ୍ ବିଷୟରେ ଶତକଡ଼ା ଅନୁସୃତ ଭାବ ଲୋକ ଏ ଅସତ ବିଷୟରେ ହିଁ ଚାଲିଛନ୍ତି। ତାଙ୍କ ବିଷୟରେ ନା ଅସତ ବିଦ୍ୟୁତ ଭାବ ସେମାନେ ହେଉଛନ୍ତି, ଏ ଅସତର ଭାବ ଅଛି, ଏ ଅସତ ହିଁ ସବୁକିଛି ପ୍ରଦାନ କରିବ, ସବୁ ତାଙ୍କର ଶ୍ରେୟ ପ୍ରଦାନ କରିବ, ଏ ଅସତ ବସ୍ତୁ ପ୍ରଦାନ କରିବ। ଜଣେ ଅଛନ୍ତି ଆମର ଇଏ ଭର୍ତ୍ତୃହରି ଜଣେ ଅଛନ୍ତି, ଜାଣିଛନ୍ତି ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ଡେ ଫର୍ ୱିମେନ୍, ୱିମେନ୍ସ ଡେ ରହିଛି, ହେଉଛି ଅନ୍ତର୍ଜାତୀୟ ଦିବସ ସ୍ତ୍ରୀ ଲୋକମାନଙ୍କ ପାଇଁ। ତାଙ୍କ ପାଇଁ ଗୋଟେ ଦିନ ଦିଆଯାଇ ତାଙ୍କ ବିଷୟରେ ଚିନ୍ତା କରିବା, କିମ୍ବା ତାଙ୍କ ବିଷୟରେ କେମିତି ମଙ୍ଗଳ ହେବ ସେ ବିଷୟରେ ଚିନ୍ତା କରିବା। ତେଣୁ ଇଏ ଜଣେ ଥିଲେ ଭର୍ତ୍ତୃହରି ବୋଲି ଥିଲେ, ଅବନ୍ତୀ ଉଜ୍ଜୟିନୀ ଯେଉଁଠି ଭଗବାନ ଯାଇଥିଲେ ଶିକ୍ଷା କରିବା ପାଇଁ, କୃଷ୍ଣ ବଳରାମ ଯାଇଥିଲେ ଯେ ଅବନ୍ତୀ, ସେଠି 32 ସିଂହାସନ ଅଛି, ଗୋଟେ ବିକ୍ରମାଦିତ୍ୟ ବସିଥିଲେ 32 ସିଂହାସନ। ତେଣୁ ସେଇଠି ଜଣେ ଥିଲେ ରାଜା ବିକ୍ରମାଦିତ୍ୟ ବଡ଼ ଭାଇ ଭର୍ତ୍ତୃହରି, ସିଏ କହୁଥିଲେ ଏ କଥା ଭର୍ତ୍ତୃହରି ଭର୍ତ୍ତୃହରି ବିଷୟ ଜାଣିଛନ୍ତି? ଭର୍ତ୍ତୃହରି ଯିଏ ତାଙ୍କ ଭାଇ, ସେ ଥରେ ଗୋଟେ ଜଣେ ସାଧୁ ଜଣେ ଆସି ତାଙ୍କୁ ଗୋଟେ ଫଳ ଦେଲେ, ସେ ଫଳଟା ଯିଏ ଖାଇବ ସିଏ ଯୁବକ ଅବସ୍ଥାରେ ରହିବ, ଯୁବକ ଯିଏ ଯୁବକ ଅବସ୍ଥା ରହିବ, ମୃତ୍ୟୁବରଣ ମୃତ୍ୟୁବରଣ ବୃଦ୍ଧ ହେବ ନାହିଁ, ଯୁବକ ଅବସ୍ଥା ରହିବ। ତେଣୁ ଏଇଟାକୁ ଯେତେବେଳେ ଭର୍ତ୍ତୃହରି ଦେଖିଲେ, ଭର୍ତ୍ତୃହରି ବହୁତ ବାର୍ଦ୍ଧକ୍ୟ ବୟସରେ ସେ ଆଉ ଗୋଟେ ପତ୍ନୀ ଗ୍ରହଣ କରିଥିଲେ, ଯୁବତୀ ପତ୍ନୀ, ତେଣୁ ଯୁବତୀ ପତ୍ନୀ ପ୍ରତି ତାଙ୍କର ବହୁତ ଆସକ୍ତି ଥିଲା। ତେଣୁ ସେ କହିଲେ, ମୁଁ ତ ବୃଦ୍ଧ ହୋଇଗଲିଣି, ଆଉ ଏଇଟା ପାଇଁ ମୁଁ ଆଉ କାହିଁକି ଇଏ କରିବି, ମୋର ପତ୍ନୀ ମୁଣ୍ଡରେ ରହିଛି, ସେ ଏଇଟାକୁ ଦେବା କହିକି ତା ପତ୍ନୀକୁ ଦେଇଦେଲେ, କଥାଟା ଜାଣିଛନ୍ତି? ତେଣୁ ଏଇଟାକୁ ସେ ଦେଇଦେଲେ, ଫଳଟାକୁ ଦେଇଦେଲେ। ସେ ତାଙ୍କର ପତ୍ନୀ ଯିଏ, ସେ କ'ଣ କରୁଛି, ଏ ବୃଦ୍ଧ ସ୍ୱାମୀ, ତେଣୁ ତାଙ୍କର ଜଣେ ଯୁବକ ବ୍ୟକ୍ତି ଦରକାର ତାଙ୍କର ସଙ୍ଗ ପାଇଁ, ତେଣୁ ସେ କ'ଣ କରୁଛି, ତାଙ୍କର ଯେ ସୈନ୍ୟାଧିକ ଅଛନ୍ତି, ସେନା ସୈନ୍ୟ ଅଛି, ସେନାର ଯିଏ ମୁଖ୍ୟ ସେନାପତି, ତାଙ୍କ ସହିତ ସେ ସମ୍ପର୍କ ରଖିଛି। ତେଣୁ ସେ ଫଳଟାକୁ ସେ କହିଲେ, ମୁଁ ଏଇଟା କାହିଁକି ଖାଇବି, ମୋର ମାନେ ପ୍ରେମିକକୁ ଦେଇଦେବି କହି ତାଙ୍କୁ ଦେଇଦେଲେ। ତେଣୁ ସେ ପ୍ରେମିକ ଜଣଙ୍କ ସେନାପତି ଯିଏ, ସିଏ କ'ଣ କଲା ନା, ସିଏ ସେଇଟା କ'ଣ କଲା, ସିଏ ଗୋଟେ ବେଶୀ ଭଲ ପାଉଛି, ତେଣୁ ସିଏ ବେଶୀ ଜଣଙ୍କୁ ସେଇଟାକୁ ଦେଇଦେଲା। ଦେଇଦେଲା ପରେ ସେ ବେଶୀ ଜଣ ଚିନ୍ତା କଲା, ହେଲେ ମୁଁ ତ ଗୋଟେ ପାପ କାର୍ଯ୍ୟ ବ୍ୟସ୍ତ ରହିଛି, ଏଇଠି ଏଇଟା ମୁଁ ଆଉ କାହିଁକି ଫଳଟା ଖାଇବି, ପାପ କାର୍ଯ୍ୟ କାହିଁକି ଅଧିକା କରିବି, ଏଇଟାକୁ ଦେଇଦେବା ରାଜାଙ୍କୁ ଦେଇଦେବା, ମୃତ୍ୟୁହରିକି ଆଣି ଦେଇଦେବା।
ପୁଣି
ତେଣୁ କେଉଁଠୁ ଆସିଲା ଏଇଟା, ଏଇ ଫଳ ସେଇ ତ ଯେଉଁ ଫଳ ମୁଁ ଦେଇଥିଲି ମୋ ପତ୍ନୀକୁ, ନା ପଚାରିଲେ, ପତ୍ନୀ କହିଲେ ମୁଁ ଖାଇଦେଇଛି ବୋଲି, ତାକୁ ପଚାରିଲେ ପତ୍ନୀକୁ, କ'ଣ କ'ଣ ସତ କଥା କୁହ, ଏ ଫଳ କେଉଁଠୁ ଆସିଲା, କହିଲା ସତ କଥା କହିଲା। ତେଣୁ ସେ ଯେଉଁ ଫଳକୁ ସେ ତାଙ୍କ ବୈରାଗ୍ୟ ଆସିଲା, ହଁ ରାଜାଙ୍କ ବୈରାଗ୍ୟ ଆସିଲା, ବୈରାଗ୍ୟ ସତକ ଲେଖିଛନ୍ତି ସେ ବୈରାଗ୍ୟ ଭର୍ତ୍ତୃହରି, ହଁ ବିକ୍ରମାଦିତ୍ୟ ଭାଇ, ବଡ଼ ଭାଇ
ବିକ୍ରମାଦିତ୍ୟଙ୍କର,
ହଁ ବିକ୍ରମାଦିତ୍ୟ ଯିଏ ଥିଲେ,
ମାନେ
ସିଂହାସନ
ହିଷ୍ଟ୍ରି କହିଲି ନା, ଭାଗବତ
ଇତିହାସ, ଭାଗବତ ଇତିହାସ। ତେଣୁ ସିଏ ତାଙ୍କର ଆସିଲା ବୈରାଗ୍ୟ ଆସିଲା, ତେଣୁ ସିଏ ଏଇ କଥାଟି କହିଛନ୍ତି, ଧିକ୍କାର କରିଛନ୍ତି ନିଜକୁ, ସବୁକୁ ଧିକ୍କାର କରିଛନ୍ତି, ଗୋଟେ ଭୋଗାନ ଭୋକ୍ତା ବୟମେବ ଭୋକ୍ତା, ଆମେ ଯେଉଁମାନେ ଭାବୁଛେ ଆମେ ଭୋଗ କଲୁ ବୋଲି, ପ୍ରକୃତିରେ ଆମେ ଭୋଗ କରିନୁ, ବୟମେ ଆମକୁ ଭୋଗ ଯେ ଆମକୁ ଭୋଗ କରିଦେଇଛି, ଭୋଗାନ ଭୁକ୍ତା ବୟମେବ ଭୁକ୍ତା, ସେ କହୁଛନ୍ତି, ଯାନ୍ ଚିନ୍ତୟାମି ସତତଂ ମୟି ସା ବିରକ୍ତା, ସାପ୍ୟନ୍ୟେ ମିଚ୍ଛତି ଜନଂ ସ୍ୱଜନୋ ଅନ୍ୟ ଶକ୍ତ, ଅସ୍ମତ୍ କୃତେ ଚ ପରିତୁଷ୍ୟତି କାଚିଦନ୍ୟା, ଧିକ୍ତାଂ ଚତଂ ଚ ମଦନଂଚ ଇମାଂଚ ମାଂଚ। ହେଲେ ମୁଁ ଯାହାକୁ ଚିନ୍ତା କରୁଛି ସିଏ ଅନ୍ୟ ଜଣଙ୍କୁ ଚିନ୍ତା କରୁଛି, ସିଏ ଯାହାକୁ ଚିନ୍ତା କରୁଛି ସିଏ ଅନ୍ୟ ଜଣଙ୍କୁ ଚିନ୍ତା କରୁଛି, ଏଇଭଳି ଭାବରେ ଧିକ୍ ତାଙ୍ଗ ତାକୁ ଧିକ୍, ତାକୁ ସିଏ ଯାହାକୁ ଭଲ ପାଉ ତାକୁ ଧିକ୍, ମଦନକୁ ଚିକ୍, ସବୁକୁ ମୋତେ ମଧ୍ୟ ନିଜକୁ ଧିକ୍ କହିକି ସେ ବିରକ୍ତ ବୈରାଗ୍ୟ ଆସିଲା, ବୈରାଗ ସତଙ୍କ ଲେଖିଛନ୍ତି, ବୈରାଗ ସତ୍ୟ ସତକ, ସେଥିରେ ସବୁ ଏଇଟା ରହିଛି। ଭୋଗେ ରୋଗ ଭୟମ ଭୋଗର,
ଏ ଶ୍ଳୋକଟା ଭାଗବତ
ନା, ହଁ ସେଇଟା ସେ ବୈରାଗ ସୂତ୍ର ଲେଖିଛନ୍ତି, ହଁ ବୈରାଗ ସୂତକ ଭର୍ତ୍ତୃ ଲେଖିଛନ୍ତି,
ଭୋଗେ ରୋଗ ଭୟମ,
ହଁ ଭୋଗରେ
ଜାଣିଛନ୍ତି,
ଭୋଗେ ରୋଗ ଭୟମ, କୁଳେ ଚ୍ୟୁତି ଭୟମ, ବିତେ ନୃପାଳା ଭୟମ, ବିତେ ନୃପାଳା ଭୟମ, ମାନେ ଦୈନ୍ୟ ଭୟମ, ବଳେ ରିପୁ ଭୟମ, ରୂପେ ଜରାୟା ଭୟମ, ଶାସ୍ତ୍ରେ ବାଦ ଭୟମ, ଗୁଣେ ଖଳ ଭୟମ୍ କାୟେ କୃତାନ୍ତ ଭୟମ୍ ସର୍ବଂ ବସ୍ତୁ ଭୟା ନୃତାଂ ଭୁବି ନୃଣାଂଚ ବୈରାଗ୍ୟ ମେବା।
ଜଗତରେ ଭୟ କେବଳ ବୈରାଗ୍ୟଟା
ବୈରାଗ୍ୟ, ତେଣୁ ସେ କହୁଛନ୍ତି ଯେ ଭୋଗେ ଆମେ ଭୋଗ କରୁଛେ, ଯେଉଁ ରୋଗ ଆସିଗଲା ଆଉ କ'ଣ ଭୋଗ କରିବା, ଭୋଗ କରିପାରିବା ନାହିଁ,
ଭୋଗ କରିପାରିବା
ନାହିଁ, ରୋଗ ଭୟ
ହେଇଗଲା
କୁଳେ ଚ୍ୟୁତି ଭୟ, କୁଳ ବଡ଼ କୁଳରେ ଯାତ ହେଇଛନ୍ତି ତାଙ୍କର ଯଦି ଚ୍ୟୁତ ହେଇଗଲା
ସମ୍ମାନ
ସମ୍ମାନ ଭୟ ରହୁଛି,
ସମ୍ମାନ ତାଙ୍କର ଦରକାର ଆମକୁ ସମସ୍ତେ ହନୁମାନ ଦେଖନ୍ତି।
ତାପରେ ବିତେ ନୃପାଳା ଭୟମ, ବିତର ହେଇକି କେତେବେଳେ ମୋଦି ସରକାର କରିଦେବେ ସବୁ ଗଲା ନୃପାଳା ଭୟମ। ତାପରେ ଆଉ କ'ଣ ନା ମାନେ ଦୈନ୍ୟ ଭୟମ, ମାନେ ଅଭିମାନ ଯେଉଁ ରହିଛି ଦୈନ୍ୟତା ସେଇଟା ଗୋଟେ ରହିଛି ଭୟ, ଅଭିମାନ ଅଛି ଯଦି ମାନ ଇଏ ହେଇଗଲା ଦିନତା ଆସିଗଲା ସେଇଟା ଗୋଟେ ଭୟ, କାଳେ ଅପମାନ
ହେଇଗଲା
ଅପମାନ ହେଇଗଲେ ସେଠି
ଭୟ,
ବଳେ ରିପୁ ଭୟମ, ବଡ଼ ବହୁତ ବଡ଼ ଅଛି ତାଠୁ ବଡ଼ ଶତ୍ରୁ ଜଣେ ଆସିଗଲା ବଡ଼ ଶତ୍ରୁ ଶତ୍ରୁ ଭୟ ରହିଛି। ରୂପେ ଜରା ଭୟମ, ଏତେ ବଡ଼ ରୂପ ହୁଅନ୍ତା ନା କାହିଁକି ତାର ଜରା
ରହିଛି।
ଶାସ୍ତ୍ରୀ ବାଦ ଭୟମ, ଶାସ୍ତ୍ର ଜାଣିଛନ୍ତି ଆଉ ଟିକେ ବଡ଼ ଶାସ୍ତ୍ରୀ ବ୍ୟକ୍ତି ଆସିଲେ ତାର ପରାଜିତ ହେଇଛି ସେଠି ଭୟ ରହିଛି। ଗୁଣେ ଖଳ ଭୟମ, ଗୁଣ ବ୍ୟକ୍ତି ଅଛନ୍ତି ଖଳ ବ୍ୟକ୍ତି ଆସି ତାଙ୍କୁ ତାଙ୍କର ତାଙ୍କୁ ନିନ୍ଦା କରିବ ସେ ରହିଛି। କାୟେ କୃତାନ୍ତ ଭୟମ, ଶରୀର ରହିଛି ମୃତ୍ୟୁ ରହିଛି ମୃତ୍ୟୁର ଭୟ ରହିଛି। ସର୍ବବସ୍ତୁ ଭୟ ନିତ୍ୟାଂ ଭୁବି, ତେଣୁ ଅନିତ୍ୟ ସବୁକିଛି ବସ୍ତୁ ଅନିତ୍ୟ ସେଥିପାଇଁ ସମସ୍ତ ଭୟ ରହିଛି। କିନ୍ତୁ ନୃଣାଂ ଚ ବୈରାଗ୍ୟଂ ମେବା ଭୟମ, ବୈରାଗ୍ୟ ଯଦି ଜଣେ ନେଇଛି ସେ ବୈରାଗ୍ୟ ଶତକ ଲେଖିଛନ୍ତି 100 ଶ୍ଳୋକ ଲେଖିଛନ୍ତି ବୈରାଗ୍ୟ ଶତକ, ସେଇଥିରେ ସେ କହୁଛନ୍ତି ଭୋଗାନ ଭୋକ୍ତା ବୟମେବ ଭୋକ୍ତା, ଆମେ ଭାବିଲେ କ'ଣ ଆମେ ଏତେ ଉପଭୋଗ କରିଦେଲୁ ସବୁ କରିଦେଲୁ କିନ୍ତୁ ଆକ୍ଚୁଆଲି ଆମକୁ ଭୋଗଟା ଭୋଗ କରିଦେଲା, ମାନେ ଆମେ ଏ କ'ଣ କ'ଣ ଆଉ ସେଥିରେ ଆନନ୍ଦ କ'ଣ ରହିଛି ସେଥିରେ। ଭଗବତ ଗୀତାରେ ଭଗବାନ କହିଲେ ଯେହି ସଂସ୍ପର୍ଶତା ଭୋଗା ଦୁଃଖଜନ ହେବ ଆଦ୍ୟନ୍ତ ମନ୍ତ କହନ୍ତି ନଦେଶୁର ମତେ ବୁଦ୍ଧ, ପ୍ରକୃତରେ ସେଇଟା ଦୁଃଖରୁ ଆରମ୍ଭ ହେଉଛି ଆଉ ଯଦି କିଛି ସୁଖ ଅଛି ଯାହାର ଆଦି ଅଛି ତାର ଅନ୍ତ ଅଛି, ତେଣୁ ବୁଦ୍ଧିମାନ ବ୍ୟକ୍ତି ସେଥିରେ ପହଞ୍ଚିବ। ଏଇଭଳି ଆଉ ତପୋନ ତପ୍ତଂ ବୟମେବ ତପ୍ତା, ବହୁତ ପ୍ରକାର ତପସ୍ୟା କଲେ କିଛି ହାସଲ କରିବେ କିଛି ଶକ୍ତି ପ୍ରାପ୍ତ ହେବେ କିନ୍ତୁ ପ୍ରକୃତରେ ଆମେ ସେଇଟା ତପସ୍ୟା ଆମକୁ ଭୋଗ କରିଦେଉଛି। କାଳ ନ ଯାହାତ ବୟମେବ ଯାହାତା, କାଳ ଯାଉନାହିଁ କାଳ ଆମକୁ ନେଇଯାଉଛି କାଳ ଆମକୁ ଗ୍ରାସ କରୁଛି। ତୃଷ୍ଣା ନ ଜୀର୍ଣ୍ଣା ବୟମେବ ଜୀର୍ଣ୍ଣା, ଯେଉଁ ଭୌତିକ ଜଗତରେ ଯେଉଁ ତୃଷ୍ଣା ରହିଛି ଆସକ୍ତି ରହିଛି ଭୌତିକ ଜଗତରେ ସମସ୍ତେ ଧାବମାନ ହେଉଛନ୍ତି ଅସତ୍ପ୍ରତି ନା ଅସତ ବିଦ୍ୟତେ ଭାବ, ଅସତ୍ର କୌଣସି ତା'ର ଚିରସ୍ଥାୟୀ ନାହିଁ କିନ୍ତୁ ତୃଷ୍ଣା ନ ଜୀର୍ଣ୍ଣା ଯେତେ ଆମେ ସେଇ ତା ପଛରେ ଗୋଡ଼େଇଲେ ମଧ୍ୟ କୃଷ୍ଣା ଭୌତିକ ଜଗତ ଉପଭୋଗ କରିବା ଉପଭୋଗ କରିବା କରି 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 ବୟମେବ ଜୀର୍ଣ୍ଣା ବାର୍ଦ୍ଧକ୍ୟ ହେଇଯାଉଛି ଆଉ ଉପଭୋଗ କରିବା କ୍ଷମତା ନାହିଁ କିନ୍ତୁ ଉପଭୋଗର ଇଚ୍ଛାଟି ରହିଯାଇଛି ଆଶାଟି ରହିଛି ପୁଣି ଉପଭୋଗ କରିବି, ତେଣୁ ପୁଣି ନେକ୍ସଟ ନେକ୍ସଟ ପାଇଁ ପୁଣି ଭଗବାନ ଦେବେ ଚାନ୍ସ ଘୁଷୁରୀ ହେଇକିରି ଖାଅ ପିଷ୍ଟା ଖାଅ। ତେଣୁ ଇନ୍ଦ୍ର ତାଙ୍କ ଗୁରୁଦେବ ବୃହସ୍ପତିଙ୍କର ପତ୍ନୀଙ୍କ ସହିତ ଅସତ୍ସଙ୍ଗ କରିଦେଇଥିଲେ ତେଣୁ ବୃହସ୍ପତି ତାଙ୍କୁ ଅଭିଶାପ ଦେଇଥିଲେ, ସେ ଯାଇକିରି କ'ଣ ହେଲେ ଘୁଷୁରୀ ହେଇଗଲେ, ଘୁଷୁରୀ ହେଇକିରି ବିଷ୍ଠା ଖାଉଛନ୍ତି କିଛି ଅସୁବିଧା ନାହିଁ, ଘୁଷୁରୀ ଯେଉଁ ଆନନ୍ଦ ରହିଛି ବିଷ୍ଠା ଖାଇକି ସେ ଆନନ୍ଦ ପାଉଛି ଆନନ୍ଦ ପାଉଛି, ତେଣୁ ଯେଉଁମାନେ ମାଛ ମାଂସ ଖାଇକିରି ଆନନ୍ଦ ପାଉଛନ୍ତି
ସେମାନେ
ତେଣୁ ଏଣେ ମ୍ୟାନେଜମେଣ୍ଟ ଅଚଳ ହେଇଗଲାଣି। ତେଣୁ ବ୍ରହ୍ମାଙ୍କୁ ମୁଁ ଦେବତାମାନେ ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମା ଆସିଲେ ଇନ୍ଦ୍ରଙ୍କ ପାଖକୁ ଆସିଲେ, ଇନ୍ଦ୍ରଙ୍କୁ କହିଲେ ତୁମେ ଇନ୍ଦ୍ର ଥିଲ ଏଠି ଭିତରେ କେତେ ବର୍ଷ କାଳ ଏଇ ବିଷଟା ଖାଇବ, ସେ କିନ୍ତୁ ଶୁଣୁନାହିଁ। ସେ ଗୌରବ ମାନେ ସେଇଟା କହନ୍ତି, ସେ ଶୁଣୁନାହିଁ। ବ୍ରହ୍ମା ସବୁ ଜାଣନ୍ତି, ବ୍ରହ୍ମା ବର୍ତ୍ତମାନ ଚାଲିଛି ବ୍ରହ୍ମାଙ୍କର କଥା, ଚତୁର୍ନାୟନ ଚତୁରାୟନ ବ୍ରହ୍ମା ଜ୍ଞାନରେ ରହିଛି, ଅସୀମ ଜ୍ଞାନ ତାଙ୍କର ରହିଛି, ସେ ସବୁ ବୁଝିପାରନ୍ତି ଆଚାର୍ଯ୍ୟ। ସେ କହିଲେ କାହିଁକି ଶୁଣୁନାହିଁ, କାହିଁକି ଲୋକମାନେ ଏଇ ଗୀତା ଭାଗବତ ଜ୍ଞାନ ଶୁଣୁନାହାନ୍ତି, କାହିଁକି ଇନ୍ଦ୍ର ଯେମିତି ଶୁଣୁନି ସେମାନେ ଶୁଣୁନାହାନ୍ତି, କାହିଁକି ନା ଭୌତିକ ଆସକ୍ତି ରହିଛି, ଭୌତିକ ଆସକ୍ତି ଏତେ ପ୍ରବଳ, ସେଥିପାଇଁ ଏଇଟା ହେଉଛି କେତେ ନମ୍ବର, 9 ନମ୍ବର ଭୌତିକ ଆସକ୍ତି ପୂର୍ବବତ୍ ବଜାୟ ରଖିବ ନା, ଏଇଟା 10 ନମ୍ବର, 10 ନମ୍ବର
ଅପରାଧ ଲାଷ୍ଟ,
ହଁ ଭୌତିକ ଆସକ୍ତି ପୂର୍ବବତ୍ ବଜାୟ ରଖିବ, ଆସକ୍ତି ଥିବାରୁ ଏସବୁ କାନରେ ପଶିବ ନାହିଁ। ତେଣୁ ବ୍ରହ୍ମା କ'ଣ କଲେ, କହିଲେ ତାର ସେ ତାର ସବୁ ସନ୍ତାନମାନେ ଅଛନ୍ତି, ସନ୍ତାନମାନଙ୍କୁ ମାରିଦେବେ, ଜାଣିଛନ୍ତି
କେ
ମାରିଦେଲେ, ମାରିଦେଲା ପରେ ଇନ୍ଦ୍ର ସେ ଭୁସୁରୀର କ'ଣ କ୍ଷମତା ଅଛି, ଚାରି ବ୍ରହ୍ମା ବହୁତ ଶକ୍ତି ରହିଛି, ତେଣୁ ଇଏ ମନ ଦୁଃଖ ହେଲେ ତେଣୁ ତଥାପି ଚିନ୍ତା କରୁଛି, ହଉ ମୋର ପତ୍ନୀ ତ ଅଛି ଆଉ ଆଉ ସନ୍ତାନ ଯାତ କରିବ କିଛି ଅସୁବିଧା ନାହିଁ। ତେଣୁ ବ୍ରହ୍ମା ଦେଖିଲେ ତଥାପି ଶୁଣୁନାହିଁ, ତୁ ତା ପତ୍ନୀଙ୍କୁ ମଧ୍ୟ ହତ୍ୟା କଲେ। ତାପରେ ସେ ପଚାରିଲା, କ'ଣ କହୁଛ ତୁମେ, କିଏ କ'ଣ କହୁଛ, ତୁମେ ପରା ଇନ୍ଦ୍ର ଥିଲ, ସ୍ୱର୍ଗର ରାଜା ଥିଲ ଇନ୍ଦ୍ର, ଆଉ ଏଠି କ'ଣ ଘୁଷୁରୀ ହେଇକି ରହିକି ବିଷ୍ଠା ଖାଉଛ, ଚାଲ ତୁମେ ସ୍ୱର୍ଗକୁ ଯିବ ମୋ ସାଙ୍ଗରେ ଆସ, ନା ସେଠି ବିଷ୍ଠା ମିଳିବ, ସେଠି ଏମିତି ମାଇ ଘୁଷୁରୀ ମିଳିବ। ଏଇ ଯେଉଁ ଏ ତୃଷ୍ଣା ଅସତ ନା ଅସତ ବିଦ୍ୟତେ ଭାବ, ଅସତଟା ସବୁବେଳେ ପାଇଁ ରହିବ ନାହିଁ, କିନ୍ତୁ ତଥାପି ସେ ଅସତ ପଥରେ ସମସ୍ତେ ଧାଉଁଛନ୍ତି। ଅସତ ତୃଷ୍ଣା, ଅସତ ତୃଷ୍ଣା କ'ଣ ସେଇଟା ନାହିଁ, ଅସତ ତୃଷ୍ଣା ନା ନା, ଆଉ ଗୋଟେ ଇଏ ଅଛି ଅସତ ତୃଷ୍ଣା, ଗୋଟେ ଶେଷ ଅଛି
ସିଏ, କିନ୍ତୁ ଏଇ ବିଷ୍ଠା ସନ୍ତୁଷ୍ଟି ଲାଭ କରୁଛି।
ହଁ ନିଶ୍ଚୟ, ଯାହା ହଉ
ମାୟା ଥିଲା।
ହଁ ମାନେ ଏଇଟା ଆମେ ମଧ୍ୟ ଯେଉଁମାନେ ଘୁଷୁରୀ ହେଉଛନ୍ତି ସେମାନେ କ'ଣ ଆନନ୍ଦ ରହୁଛନ୍ତି ନା, ଆଉ
ସେମାନେ ଯେଦା ରହିବେ ସେ ଆନନ୍ଦ,
ସେଥିପାଇଁ ଭାଗବତ ପ୍ରଥମ ସ୍କନ୍ଧରେ ଋଷଭଦେବ ସେ କଥା ଟିକେ କହିଲେ ନା, ଘୁଷୁରୀର ଉଦାହରଣ ଦେଲେ, ସେ କହିଲେ ବହୁତ ଉଦାହରଣ ଦିଆଯାଇଛି, ପାଞ୍ଚମ ସ୍କନ୍ଧରେ ମଧ୍ୟ ଋଷଭଦେବ କହୁଛନ୍ତି, ନାୟଂ ଦେହ ଦେହ ଭାଜା ନୁଲୋକେ କଷ୍ଟାନ୍ କାମାନ୍ ଅରଧେ ବିଡ଼ ବୁଝାନ୍ତି, ବିଡ଼ ବୁଝାର ଉଦାହରଣ ଦେଇଛନ୍ତି, ବିଷ୍ଠା ବୁଝି ସୁଖ ରୂପାତ୍ମା କହିଛନ୍ତି, ମହାରାଜ କହୁଛନ୍ତି ଯେଉଁମାନଙ୍କର ଖାଇବାରେ କିଛି ବାସିଦା ନାହିଁ ପରଜନ୍ମରେ ସେମାନେ ସୁକର ହେବେ, ବିଷ୍ଠା ପର୍ଯ୍ୟନ୍ତ ଖାଇବେ ଆନନ୍ଦରେ ଖାଇବେ। ତେଣୁ ଏଇ ଯେଉଁ ଅସତ ବସ୍ତୁରେ ଅସତ ଅସତ ତୃଷ୍ଣା ଏଇଟା ମନେ ମନେ ପଡ଼ୁନି, ଅସତ ତୃଷ୍ଣା ଲିକ୍ୱିଡ଼ ଅଛି କଥାଟି ରହିଛି, ହଁ ଯାହା ହଉ ଏ ଅସତ ତୃଷ୍ଣା ସମସ୍ତେ ଅସତ ତୃଷ୍ଣା ବୋଲି ସମସ୍ତେ ଭାବିତ ହେଉଛନ୍ତି। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି 10ମ ସ୍କନ୍ଧରେ, ଭଗବାନ ପାଞ୍ଚ ମିନିଟ ଚାଲିବା, ଅସତ କୃଷ୍ଣ ଯେଉଁ ରହିଛି ଯେ ଭଗବାନଙ୍କର କଥା ଯେଉଁ ଚାଲିଛି, ଭଗବାନ କଥାକୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ଏତେ ଦିନ ହେଲାଣି, 3 ଦିନ ଉପରେ ହୋଇଗଲାଣି, 3 ଦିନ 3 ଦିନ 3 ରାତି ବିତିଗଲାଣି, କୌଣସି ଖାଦ୍ୟ ନାହିଁ, ପାନୀୟ ନାହିଁ, ରେଷ୍ଟ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଯେଉଁ 10ମ ସ୍କନ୍ଧ ଲୀଳାକୁ କହିଲେ ସେଇଟାକୁ ଆଉ 2-3 ଶ୍ଳୋକରେ କରିଦେଲେ, କରିଦେଲେ 9ମ ସ୍କନ୍ଧ ଶେଷକୁ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଆପଣ ଏ ଯେଉଁ ବର୍ଣ୍ଣନା କଲେ ସୋମବଂଶ ଏବଂ ଚନ୍ଦ୍ରବଂଶ, ସୋମବଂଶ ଏବଂ ସୂର୍ଯ୍ୟବଂଶ, ଏଇ ତାଙ୍କର ସୋମବଂଶର ଯେଉଁ ଭଗବାନ କୃଷ୍ଣଙ୍କର ଲୀଳାକୁ ଉତ୍ତର ଭାବରେ ବର୍ଣ୍ଣନା କରନ୍ତୁ,
ହଁ
ସେଇଠି ଗୋଟେ ଶିଶୁଟି ଅଛନ୍ତି, ନିବୃତ ତର୍ଷେଇ ରୂପ ଗୀୟମାନାତ୍ ଭବ ସଦା ଶ୍ରୋତ୍ର ମନୋବିରାମାତ୍ କା ଉତ୍ତମ ଶୋକ ଗୁଣାନୁବାଦାତ୍ ଉମାନ୍ ବିରଜିତ ବିନା ପ୍ରଶ୍ନାତ୍। ନିବୃତ ତର୍ଷେଇ ଯେଉଁମାନଙ୍କର ଅସତୃଷ୍ଣାରୁ ମୁକ୍ତ ହେଇଛନ୍ତି, ନିବୃତ ହେଇଛନ୍ତି, ସେମାନେ ଭଗବାନଙ୍କର ଗୁଣଗାନ କରିବେ, ରୂପ ଗୀୟମାନାତ୍ ଯେଉଁମାନଙ୍କର କୃଷ୍ଣା ଯାଇ ନାହିଁ ସେମାନଙ୍କ ପାଇଁ ଏଇଟା ଔଷଧ, ଭବ ସଦା ଶ୍ରୋତ୍ର ମନ ବିରାମ, ଶୁଣିଲେ ମନକୁ ଆନନ୍ଦ ପ୍ରଦାନ କରିବ। ତେଣୁ କ ଉତ୍ତମ ଶ୍ଳୋକ ଗୁଣାନୁବାଧା ଉମାନ ବିରଜ୍ୟତେ ବିନା ପଶୁଜ୍ଞାନ, ତେଣୁ ଉତ୍ତମ ଶ୍ଳୋକ ଭଗବାନକୁ ଉତ୍ତମ ଶ୍ଳୋକ କହିଲା କାହିଁକି ନା ଭଗବାନଙ୍କର ଏ ଉଦ୍ଗତ ତମଦସ୍ୟ ତମ ଗୁଣରୁ ଉର୍ଦ୍ଧ୍ୱରେ ଭଗବାନଙ୍କର କଥା ସତ୍ କଥା ସବୁ ଭଗବାନଙ୍କର ଅସତ୍ ନୁହଁ ସେଠି ଏସବୁ ସତ୍ ନା ସତ ବିଦ୍ୟତେ ଭାବ ନା ଭାବ ବିଦ୍ୟତେ ଅସତ ଅସତ୍ ବସ୍ତୁର କେବେ ସବୁବେଳେ ପାଇଁ ରହିବନି କିନ୍ତୁ ସତ୍ ବସ୍ତୁର କେବେ ନଷ୍ଟ ହେବନି ନାଶ ହେବ ନାହିଁ ତେଣୁ ଉଭୟର ବି ଦୃଷ୍ଟାନ୍ତ ଅନ୍ୱୟ ତତ୍ତ୍ୱଦର୍ଶୀ ବି ତେଣୁ ଏଇ ଦୁଇଟାକୁ ଯଦି ଆମେ ଚିନ୍ତା କରିବା ଅସତ୍ ଏବଂ ସତ୍ ସତ୍ ଏବଂ ଅସତ୍ ବିଷୟରେ ଯଦି ତଫାତ୍ ଆମେ ଜାଣିପାରିବା ତାହେଲେ ମଧ୍ୟ ଆମେ ଆତ୍ମଜ୍ଞାନ ପ୍ରାପ୍ତ ହୋଇଯିବା ଦୈନଶ୍ରୀ ଯଥା ଦେହରୁ ଆରମ୍ଭ କରି ଚାଲିଛି ନା ଅସତ୍ ସତ୍ ବିଷୟରେ କଥା ଚାଲିଛି ତେଣୁ ଏହିଭଳି ଭାବରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି ଚାଲିବ ଆତ୍ମସମ୍ବନ୍ଧୀୟ ଜ୍ଞାନ ତେଣୁ ଆମର କଥାକୁ ବିଷୟ ଦେବା ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀପାଦ ମହାରାଜ କି ଜୟ ଶ୍ରୀଗୁରୁଦେବ କି ପଣ୍ଡିତ ଗୌରଭକ୍ତ କି ସାଇ ଗୌତମାନନ୍ଦୀ ଅର୍ବଡ଼ି ଷ୍ଟେସନ୍ ଯିବ ଅର୍ବଡ଼ି ଷ୍ଟେସନ୍